ଓଡ଼ିଶାର ମନୋରମ ମହାନ୍ତି IMD ଭୁବନେଶ୍ୱରର ପୁରା ଓଡ଼ିଶା ରାଜ୍ୟ ପାଇଁ ୱେଦର ବ୍ରିଫିଂ କରୁଛି। ଯଦି ଦେଖିବା ଗତ 24 ଘଣ୍ଟାରେ ହାଇଏଷ୍ଟ ମ୍ୟାକ୍ସିମମ୍ ରେନ୍ଫଲ୍ ରେକର୍ଡ କରାଯାଇଛି 38 ମିଲିମିଟର ନୂଆପଡ଼ା ଜିଲ୍ଲାରେ, ଆଉ ହାଇଏଷ୍ଟ ମ୍ୟାକ୍ସିମମ୍ ଟେମ୍ପରେଚର୍ ରେକର୍ଡ କରାଯାଇଛି ବୌଦ୍ଧ ଜିଲ୍ଲାରେ 40.8 ଡିଗ୍ରୀ ସେଲସିୟସ। ଆଉ ଆଗାମୀ 7 ଦିନ ପାଇଁ ଯେଉଁ ଫୋରକାଷ୍ଟ ରହିଛି, ଆଗାମୀ 7 ଦିନ ପର୍ଯ୍ୟନ୍ତ ବର୍ଷା ରହିବ, ହାଲକା ମଧ୍ୟମ ଧରଣର ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ବି ରହିବାର ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ପାଇଁ ରାଜ୍ୟରେ ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ବିଜୁଳି ଘଡ଼ଘଡ଼ି, କୁଆପଥର ବର୍ଷା, ତା ସହିତ ଝଟକା ପବନ 50 ରୁ 60 କିଲୋମିଟର/ଘଣ୍ଟା, ଆଉ ଗୋଟେ କିମ୍ବା 2ଟା ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ ଜିଲ୍ଲାରେ ଆଉ ପ୍ରବଳ ବର୍ଷା ଗୋଟେ କିମ୍ବା 2ଟା ସ୍ଥାନରେ ହେବାର ସମ୍ଭାବନା ରହିଛି ରାୟଗଡ଼ା ଆଉ ମାଲକାନଗିରି ଜିଲ୍ଲାରେ। ତା ସହିତ ଏହି ଜିଲ୍ଲା ଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି, ଆଉ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି, ଯେଉଁଟାରେ କି ବର୍ଷା ସହିତ ବିଜୁଳି ଘଡ଼ଘଡ଼ି, ଝଟକା ପବନ 40 ରୁ 50 କିଲୋମିଟର/ଘଣ୍ଟାରେ ରହିବାର ସମ୍ଭାବନା ରହିଛି। ଯେମିତିକି କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଆଉ ନବରଙ୍ଗପୁର ଜିଲ୍ଲାରେ କାଲି ପାଇଁ 16 ତାରିଖ ପାଇଁ ବି ଅନେକ ସ୍ଥାନରେ ହାଲକା ମଧ୍ୟମ ଧରଣର ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି, ଯେଉଁଟାରେ କି ବର୍ଷା ସହିତ ବିଜୁଳି ଘଡ଼ଘଡ଼ି, ଆଉ ଝଟକା ପବନ 40 ରୁ 50 କିଲୋମିଟର/ଘଣ୍ଟାରେ ରହିବାର ସମ୍ଭାବନା ରହିଛି। ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ 17 ତାରିଖରେ କୋଷ୍ଟାଲ ଓଡ଼ିଶା, ମୟୂରଭଞ୍ଜ, କେଉଁଝର, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ୱାର୍ଣ୍ଣିଂ ଦିଆଯାଇଛି, ୟେଲୋ ୱାର୍ଣ୍ଣିଂ ଦିଆଯାଇଛି, ଯେଉଁଟାରେ କି ବିଜୁଳି ଘଡ଼ଘଡ଼ି ସହିତ ଝଟକା ପବନ 40 ରୁ 50 କିଲୋମିଟର/ଘଣ୍ଟାରେ ରହିବାର ସମ୍ଭାବନା ରହିଛି। ବର୍ଷା ସହିତ ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ ଆଉ 18 ତାରିଖରେ ବି ବର୍ଷା ରହିବ, ୱାର୍ଣ୍ଣିଂ ଦିଆଯାଇଛି, ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ, ଯେଉଁଠାରେ କି ବର୍ଷା ସହିତ ବିଜୁଳି ଘଡ଼ଘଡ଼ି, ଝଟକା ପବନ 40 ରୁ 50 କିଲୋମିଟର/ଘଣ୍ଟାରେ ରହିବାର ସମ୍ଭାବନା ରହିଛି। ଆଉ 19 ତାରିଖରେ ମଧ୍ୟ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି, ଝଟକା ପବନ 40 ରୁ 50 କିଲୋମିଟର/ଘଣ୍ଟାରେ ରହିବାର ସମ୍ଭାବନା ରହିଛି। ଯେମିତିକି ମୟୂରଭଞ୍ଜ, ବାଲେଶ୍ୱର, କନ୍ଧମାଳ, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି ଜିଲ୍ଲାରେ ଆଉ 20 ତାରିଖରେ 21 ତାରିଖରେ ବି ବର୍ଷା ରହିବାର ସମ୍ଭାବନା ରହିଛି। 20 ତାରିଖରେ ମୋଷ୍ଟଲି ନର୍ଥ କୋଷ୍ଟାଲ ଓଡ଼ିଶା, ସାଉଥ୍ କୋଷ୍ଟାଲ ଓଡ଼ିଶାରେ କିଛି କିଛି ଜିଲ୍ଲା ଆଉ ସାଉଥ୍ ଇଣ୍ଟିରିୟର ଓଡ଼ିଶାରେ ବି କିଛି କିଛି ଜିଲ୍ଲାରେ ବର୍ଷା ରହିବାର ସମ୍ଭାବନା ରହିଛି। ଆଉ 20 ତାରିଖ 21 ତାରିଖ ବେଳକୁ ବର୍ଷାର ପରିମାଣ ବହୁତ ଡ୍ରାଷ୍ଟିକାଲ ରିଡକ୍ସନ ରହିବ, ଗୋଟେ କିମ୍ବା 2ଟା ଜିଲ୍ଲାରେ କାଁ ଭାଁ ଜାଗାରେ ହେଇପାରେ, ଯେମିତିକି ମାଲକାନଗିରି, କୋରାପୁଟ ଜିଲ୍ଲାରେ ଗୋଟେ କିମ୍ବା 2ଟା ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଉ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ, ମୋଷ୍ଟଲି ନର୍ମାଲ ଟୁ ବିଲୋ ନର୍ମାଲ ବର୍ତ୍ତମାନ ତାପମାତ୍ରା ରହିଛି, ମ୍ୟାକ୍ସିମମ୍ ଟେମ୍ପରେଚର୍ ଆଉ ଏମିତି ବି କଣ୍ଟିନ୍ୟୁ କରିବ। ନମସ୍କାର।